ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଅଦ୍ୱିତୀୟ ପୁତ୍ର ପ୍ରଭୁ ଯୀଶୁ ଜନ୍ମ ନେଲେ ଭବେ ମାରିଆଙ୍କ ଗର୍ଭ ଶିଶୁ ଯୀଶୁ। ଗଣ ସମ୍ବାଦ ସଙ୍ଗୀତ ଦେଲେ ଗୌଡ଼ଙ୍କ ଠାରେ, ମୁକ୍ତିଦାତା ଯୀଶୁ ଜନ୍ମିଛନ୍ତି ଦେଖ ବେଥଲେହେମ ଗୁହାଳରେ। ପ୍ରତିପନି ହେଲା ଜଗତରେ, ହେଲା ଜଗତରେ, ହେଲା ଜଗତରେ।
ଜୟ ଯୀଶୁ ଶିଶୁ ଯୀଶୁ, ଜୟ ଯୀଶୁ ପ୍ରିୟ ଯୀଶୁ, ଅଦ୍ୱିତୀୟ ପୁତ୍ର ପ୍ରଭୁ ଯୀଶୁ ଜନ୍ମ ନେଲେ ଭବେ ମାରିଆଙ୍କ ଗର୍ଭ ଶିଶୁ ଯୀଶୁ। ଜୟ ଯୀଶୁ ଶିଶୁ ଯୀଶୁ।
ଯାତେ ଦିନ ପ୍ରେମରେ ନରୁ ଅବତାର ନେଲେ ଅନୁଗ୍ରହ ଦାନ ବିନା ଦିଅ ଧର୍ମ ପିତାଙ୍କ ଠୁ ନା କଲେ ଯୀଶୁ ଜୟ ଯୀଶୁ ପ୍ରିୟ ଯୀଶୁ ଈଶ୍ୱର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯୀଶୁ ଜନ୍ମ ନେଲେ ଭବେ ମାରିଆଙ୍କ ଗର୍ଭ ଶିଶୁ ଯୀଶୁ ଜୟ ଯୀଶୁ ଶିଶୁ ଯୀଶୁ ପଣ୍ଡିତଙ୍କ ଭକତି ଉତ୍ସର୍ଗ ସୁନା କୁନ୍ଦୁରୁ ଗନ୍ଧ ରସ ସେ ରୂପେ ସର ସେ ଭକତି ମାନ ସେ ପ୍ରଣିପାତ ହେବାସ ଅଦ୍ୱିତୀୟ ପୁତ୍ର ପ୍ରଭୁ ଯୀଶୁ ଜନ୍ମ ନେଲେ ଭବେ ମାରିଆଙ୍କ ଗର୍ଭ ଶିଶୁ ଯୀଶୁ ଈଶ୍ୱର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯୀଶୁ।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କ ଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ
ଆମ ଚାରିପାଖରେ ଥିବା ଦୁନିଆରେ। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶରୁ ଦୂରେଇ ରଖନ୍ତୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ମହାମାରୀ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ଆଉ ସେହି ପ୍ରଭାବ ଯୋଗୁଁ ଅନେକ ପ୍ରାଣ ହରାଉଅଛନ୍ତି, ସେହି ପ୍ରଭାବରୁ ଆପଣମାନଙ୍କୁ ସେହି ପରମେଶ୍ୱର ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲ ଛୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଆମ ଚାରିପାଖରେ ଥିବା ଦୁନିଆରେ। ହଁ ପ୍ରିୟ ଶ୍ରୋତା, ଆମେ ସମସ୍ତେ ଏହି ଦୁନିଆରେ ବାସ କରୁଛୁ, ଆଉ ଆମ ଚାରିପଟରେ ଯାହା ଯାହା ଘଟୁଅଛି ସେହି ସବୁ ଆମେ ସାକ୍ଷାତ କରୁଛୁ। ପ୍ରିୟ ଶ୍ରୋତା, ଯେପରି ଏକ ଛୋଟ ପିଲା ନିଜ ବେସବଲ୍ କ୍ୟାପ୍ ପିନ୍ଧି ଏକ ବଲ୍ ଏବଂ ବ୍ୟାଟ୍ ଟଚ୍ କରି ପଛପଟ ବଗିଚାରେ ବୁଲୁଥିବା ବେଳେ ନିଜ ସହ କଥାବାର୍ତ୍ତା କରୁଥିଲେ, ସେ ଘୋଷଣା କରିଛନ୍ତି ଯେ ମୁଁ ଦୁନିଆର ସବୁଠାରୁ ବଡ଼ ହିଟର। ତାପରେ ସେ ବଲ୍କୁ ଆକାଶରେ ଫିଙ୍ଗି ଦେଲେ, ସେଥିରେ ଫୁଲିଗଲେ ଏବଂ ହଜିଗଲେ। ଗୋଟିଏ ମାର ସେ ଚିତ୍କାର କଲା, ଏଥିରେ ନିରାଶ ହୋଇ ସେ ବଲ୍ ଉଠାଇ ପୁଣି କହିଲେ, ମୁଁ ଦୁନିଆର ସବୁଠାରୁ ବଡ଼ ହିଟର। ସେ ବଲ୍କୁ ଆକାଶରେ ଫିଙ୍ଗି ଦେଇଥିଲେ, ଯେତେବେଳେ ଏହା ତଳକୁ ଆସିଲା ସେ ପୁଣି ଥରେ ଘୁଞ୍ଚିଗଲେ। ଦୁଇଥର ମାର ସେ କାନ୍ଦିଲା, ପିଲାଟି ତାର ବ୍ୟାଟ୍ ଏବଂ ଜମିନକୁ ଭଲ ଭାବେ ପରୀକ୍ଷା କରିବା ପାଇଁ ନିଜ ସମୟ ବିରତ ହେଲେ। ସେ ତାଙ୍କ ହାତରେ ଛେପ ପକାଇ ଏକତ୍ର ଘୋଷିଲେ, ସେ ନିଜ ଟୋପି ସିଧା କରି ପୁଣି ଥରେ କହିଲେ, ମୁଁ ଦୁନିଆର ସବୁଠାରୁ ବଡ଼ ହିଟର। ପୁନର୍ବାର ସେ ବଲ୍କୁ ଆକାଶରେ ଫିଙ୍ଗି ଦେଲେ, ସେ ହଜିଗଲେ। ବାହା, ସେ ଚିତ୍କାର କଲେ, ମୁଁ ଦୁନିଆର ସବୁଠାରୁ ବଡ଼ ପାତ୍ର। ଯନ୍ତ୍ରଣା ପୁରୁଣା ଇଂରାଜୀରେ ଅର୍ଥ ଅନୁମତି କିମ୍ବା ଅନୁମତି, ଅଭିଜ୍ଞାତ କିମ୍ବା ଅଧୀନ, କିଛି ଖରାପ କିମ୍ବା ଅପ୍ରତିକାର, ଧୈର୍ଯ୍ୟରୁ ଏକ ନୂତନ ଜ୍ଞାନ ହାସଲ କରିବା କିମ୍ବା ସେ ଏହା ଭୋଗିଲେ କହିବା। କିନ୍ତୁ ଏଠାରେ ଏକ ସତ୍ୟ କଥା ମଧ୍ୟ ଅଛି ବନ୍ଧୁ, ସେ କେବେ କହି ନାହାନ୍ତି ଏହା ସହଜ ହେବ, କିନ୍ତୁ ଏହା ମୂଲ୍ୟବାନ ହେବ। ଦସ୍ତଖଣ୍ଡ ଯୀଶୁ ମୋର ନିଜ କଥାରେ ଏକ ସାକ୍ଷ୍ୟ ଭାବରେ, ଯେତେବେଳେ ଆମେ ବାକ୍ୟ ଆତ୍ମା ଆଡ଼କୁ ବଢ଼ୁଥିଲୁ ବା ପଢ଼ୁଥିଲୁ ଏବଂ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ଈଶ୍ୱରଙ୍କ ପ୍ରେମର ଜ୍ଞାନ ଆଶୀର୍ବାଦରୁ ବଞ୍ଚିତ ହୋଇଥିଲୁ, ଯୀଶୁ ତାଙ୍କ ସମୟରେ ବସିନଥିଲେ, ସେ କ୍ରମାଗତ ଭାବରେ ଚାଲୁଥିଲେ, ଗୋଟିଏ ସହରରୁ ଅନ୍ୟ ସହରକୁ ସୁସମାଚାର ବିସ୍ତାର କରୁଥିଲେ। ଯେତେବେଳେ ଆମେ ଆଗକୁ ବଢ଼ୁଛୁ ବା ବଢ଼ୁନାହୁଁ, ସେତେବେଳେ ଆମ ଜୀବନର କୌଣସି ପ୍ରଗତି ନଥିବା ଘଟଣା ଘଟେ, ଶତ୍ରୁ ଭିତରକୁ ଚାଲିଯାଆନ୍ତି ଏବଂ ଜୀବନରେ କୌଣସି ଅଗ୍ରଗତି କରିବାକୁ ଆମକୁ ଅଟକାଇବାକୁ ଲାଗିଲେ, ଏବଂ ଏହା ଏକ ଭୟାନକ ଚିନ୍ତା। ଆମକୁ ଈଶ୍ୱରଙ୍କ ଇଚ୍ଛାରୁ ଦୂରେଇ ରଖିବା ତାଙ୍କର ପ୍ରକୃତି ବ୍ୟବହାର। ଚାଲନ୍ତୁ ପଢ଼ିବା ମାଥିଓ 5:1-12, ଯୀଶୁଙ୍କ ପାର୍ବତ୍ୟ ଉପଦେଶ। ଯୀଶୁ କହିଲେ, ଯେବେ ଲୋକ ସମୂହ ଦେଖି ଯୀଶୁ ପର୍ବତ ଆରୋହଣ କଲେ, ପୁଣି ଉପବେଶନ କଲେ, ଉତ୍ତାରେ ତାହାଙ୍କ ଶିଷ୍ୟମାନେ ତାହାଙ୍କ ସମ୍ମୁଖକୁ ଆସି ପଚାରିଲେ, କେଉଁମାନେ ଧନ୍ୟ? ସେଥିରେ ଯୀଶୁଖ୍ରୀଷ୍ଟ ଉତ୍ତର ଦେଲେ। ଯୀଶୁ ମୁଖ ଫିଟାଇ ସେମାନଙ୍କୁ ଶିକ୍ଷା ଦେଇ କହିବାକୁ ଲାଗିଲେ। ସେ କହିଲେ, ଆତ୍ମାରେ ଦୀନହୀନ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର। ଶୋକାପ୍ତ ଲୋକେ ଧନ୍ୟ, କାରଣ ସେମାନେ ସ୍ୱାନ୍ତନା ପ୍ରାପ୍ତ ହେବେ। ନମ୍ର ଲୋକ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ ହେବେ। ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ, କାରଣ ସେମାନେ ପରିତୃପ୍ତ ହେବେ। ଦୟାଳୁ ଲୋକେ ଧନ୍ୟ, କାରଣ ସେମାନେ ଦୟାପ୍ରାପ୍ତ ହେବେ। ଶୁଦ୍ଧଚିତ୍ତ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ଦର୍ଶନ ପାଇବେ। ଶାନ୍ତିକାରକ ଲୋକ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ଖ୍ୟାତ ହେବେ। ଧାର୍ମିକତା ନିମନ୍ତେ ତାଳନା ପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର। ଲୋକେ ଯେବେ ତୁମମାନଙ୍କ ମୋ ସକାଶେ ନିନ୍ଦା ଓ ତାଳନା କରନ୍ତି, ପୁଣି ମିଥ୍ୟାରେ ତୁମମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ, ଆନନ୍ଦ କର ଓ ଉଲ୍ଲାସିତ ହୁଅ, କାରଣ ସ୍ୱର୍ଗରେ ତୁମମାନଙ୍କ ପୁରସ୍କାର ପ୍ରଚୁର। ସେହିପରି ତ ସେମାନେ ତୁମମାନଙ୍କ ପରବର୍ତ୍ତୀ ଭାବବାଦୀମାନଙ୍କୁ ତାଳନା କରିଦେଇଥିଲେ। ବନ୍ଧୁ, ପର୍ବତ ଉପରେ ଉପଦେଶ। ତୁମେ କଳ୍ପନା କରିପାରୁଛ କି ଯୀଶୁ ମନରେ ଅନେକ ଲୋକ ଯାଉଥିଲେ, ଅନେକ ଲୋକ ଆସୁଥିଲେ, ଯେଉଁମାନେ ତାଙ୍କ କଥା ଶୁଣିବା ପାଇଁ ସେଠାରେ ଉପସ୍ଥିତ ଥିଲେ। ସେ ଜାଣିଥିଲେ ଯେ ତାଙ୍କ ବାର୍ତ୍ତା ସେମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ତାଙ୍କୁ ଯନ୍ତ୍ରଣା କରିବାକୁ ପଡ଼ିବ, କିନ୍ତୁ ଆମେ ଦୁଃଖ ଦେଖୁଛୁ। ଏକ ସକାରାତ୍ମକ ଏବଂ ପଦ ବାରରେ ଯାହା ପରିଣତ ହେବା ହେଉଛି କି ଧୈର୍ଯ୍ୟର ଫଳାଫଳ, ଏବଂ ଏହା ହେଉଛି ଆନନ୍ଦ ଏବଂ ଅତ୍ୟଧିକ ଆନନ୍ଦିତ ହୁଅ ଏହିପରି କୁହାଯାଉଛି, କାରଣ ସ୍ୱର୍ଗରେ ତୁମର ପୁରସ୍କାର ବହୁତ ବଡ଼। କାରଣ ସେମାନେ ଭବିଷ୍ୟତ ଭକ୍ତମାନଙ୍କୁ ନିର୍ଯାତନା ଦେଇଥିଲେ, ସେ କେବଳ କୁହନ୍ତି ନାହିଁ ଆଶୀର୍ବାଦ ପ୍ରାପ୍ତ ହୁଅ କୁହନ୍ତି, କିନ୍ତୁ ଆମ ଜୀବନରେ ଆସୁଥିବା କୌଣସି ଦୁଃଖ ସ୍ଥିତିର ଦୁଃଖ ସ୍ଥିର କରିବା ପାଇଁ ଆମକୁ ସକାରାତ୍ମକ ଫଳାଫଳ ଦେଖାଉଛନ୍ତି। ଯଦି ଆମେ ଦେଖିବା ମାଥ୍ୟୁ 10:22-23, ସେଠି ଆମେ ପାଉଅଛୁ, ଆଉ ମୋହର ନାମ ସକାଶେ ତୁମମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ, ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିବ ସେ ପରିତ୍ରାଣ ପାଇବ। କିନ୍ତୁ ସେମାନେ ଯେତେବେଳେ ତୁମମାନଙ୍କୁ ଏକ ନଗରରେ ତାଳନା କରିବେ, ସେତେବେଳେ ଅନ୍ୟ ନଗରକୁ ପଳାଇ ଯାଅ, କାରଣ ମୁଁ ତୁମମାନଙ୍କୁ ସତର୍କ ହୋଇଅଛି। ଇସ୍ରାଏଲ ନଗରଗୁଡ଼ିକରେ ତୁମମାନଙ୍କ ଭ୍ରମଣ ଶେଷ ନ ହେବା ପର୍ଯ୍ୟନ୍ତ ହେବା ପୂର୍ବରୁ ମନୁଷ୍ୟପୁତ୍ର ଆଗମନ କରିବେ। ମନେ ରଖ ବନ୍ଧୁ, ମୁଁ ଏହା ବିଷୟରେ କ'ଣ କହିଥିଲି, ଏହା ଏକ ମୂଲ୍ୟବାନ ହେବ। ଯୀଶୁ ଆମକୁ ଦେଇଥିବା ଉତ୍ତର ଏହାଠାରେ ଅଛି, ଏବଂ ତାହା ହେଉଛି ଅନନ୍ତ ଜୀବନ। ସମସ୍ତେ ଆମକୁ ଗୋଟିଏ ବାକ୍ୟ, ଗୋଟିଏ କଥାରେ ବଞ୍ଚାଇଲେ, ଯେତେବେଳେ ଆମେ ସହ୍ୟ କରୁ, କେବଳ ଯୀଶୁ ଆମକୁ ଦେଖନ୍ତି ନାହିଁ କିପରି, କିନ୍ତୁ ପରବର୍ତ୍ତୀ ସମୟରେ କ'ଣ କରିବା ଉଚିତ ତାହା ବି ଶିଖେଇବେ। ଦୁଃଖର ଫଳାଫଳ ହେଉଛି ଜ୍ଞାନ, ଏବଂ ଏହା ପୁନର୍ବାର ଆସିବା ପରେ ଏହା ଜାଣିବା ବିଷୟରେ ଆମକୁ କେବଳ ତାହା ସହିତ ରହିବାକୁ ପଡ଼ିବ, ଶେଷ ପର୍ଯ୍ୟନ୍ତ ତାହା ଆମମାନଙ୍କୁ ଦିଆଯିବ। ଈଶ୍ୱର ଆମକୁ ସର୍ବଦା ବାଟ ଦେଖାନ୍ତି, କେବଳ ଯଦି ଆମେ କେବଳ ବିଶ୍ୱାସର ଦୃଢ଼ତା ଏବଂ ତାଙ୍କ ସମୟ ଉପରେ ଭରସା ଓ ବିଶ୍ୱାସ କରିବା। ଯଦବା ଯନ୍ତ୍ରଣାର ଧୈର୍ଯ୍ୟ ଏକ ଉଦାହରଣ ଦିଅନ୍ତି, ଯେପରି ଯାକୁବ 5:7-12, ଯାକୁବ ଏହିପରି କହୁଛନ୍ତି, ଅତ ଏବେ ହେ ଭାଇମାନେ, ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରୁହ। ଦେଖ, କୃଷକ କ୍ଷେତ୍ରର ବହୁମୂଲ୍ୟ ଫଳ ପାଇବା ନିମନ୍ତେ ଧୈର୍ଯ୍ୟ ଧରି ଆଦ୍ୟ ଓ ଶେଷ ପୃଷ୍ଟିନ ହେବା ପର୍ଯ୍ୟନ୍ତ ଅପେକ୍ଷାରେ ରହେ। ତୁମେମାନେ ମଧ୍ୟ ଧୈର୍ଯ୍ୟ ଧରି ଆପଣା ହୃଦୟକୁ ତୃତିର କର, କାରଣ ପ୍ରଭୁଙ୍କ ଆଗମନ ନିକଟବର୍ତ୍ତୀ। ହେ ଭାଇମାନେ, ତୁମେମାନେ ଯେପରି ଦଣ୍ଡା ପ୍ରାପ୍ତ ନ ହୁଅ, ଏଥିନିମନ୍ତେ ପରସ୍ପର ବିରୁଦ୍ଧରେ ବସନ କର। ଦେଖ, ବିଚାରକର୍ତ୍ତା ଦ୍ୱାରା ନିକଟରେ ଦଣ୍ଡାମୟ ହୋଇଅଛନ୍ତି। ହେ ଭାଇମାନେ, ଯେଉଁ ଭାବବାଦୀମାନେ ପ୍ରଭୁଙ୍କ ନାମରେ କଥା କହିଥିଲେ, ସେମାନଙ୍କୁ କ୍ଲେଶଭୋଗ ଓ ଧୈର୍ଯ୍ୟର ଦୃଷ୍ଟାନ୍ତ ସ୍ୱରୂପେ ଗ୍ରହଣ କର। ଦେଖ, ଯେଉଁମାନେ ସହିଷ୍ଣୁ ହୋଇ ରହିଥିଲେ, ଆମ୍ଭେମାନେ ସେମାନଙ୍କୁ ଧନ୍ୟ ବୋଲି କହିଥାଉ। ତୁମେମାନେ ଆୟୁବଙ୍କ ସହିଷ୍ଣୁତା ବିଷୟରେ ଶୁଣିଅଛ, ପୁଣି ପ୍ରଭୁଙ୍କ ଶେଷ କାର୍ଯ୍ୟ ଦେଖି ଜାଣିଅଛ ଯେ ସେ ଦୟାରେ ପରିପୂର୍ଣ୍ଣ ଅକୃପାବାନ ଅଟନ୍ତି। ବିଶେଷତ୍ଵ ହେ ମୋର ଭାଇମାନେ, ଶପଥ କର ନାହିଁ, ସ୍ୱର୍ଗର ଶପଥ ହେଉ ବା ପୃଥିବୀର ଶପଥ ହେଉ ଅବା ଅନ୍ୟ କୌଣସି ଶପଥ ହେଉ, କିନ୍ତୁ ତୁମମାନଙ୍କୁ ହଁ କଥା ହଁ, ହଁ କଥା ହଁ ହେଉ, ନା କଥା ନା ହେଉ, ଯେପରି ତୁମେମାନେ ବିଚାରରେ ଦଣ୍ଡନୀୟ ନ ହୁଅ। ତେଣୁ ଭାଇ ଓ ଭଉଣୀମାନେ, ପ୍ରଭୁ ନ ଆସିବା ପର୍ଯ୍ୟନ୍ତ ଧୈର୍ଯ୍ୟବାନ ହୁଅନ୍ତୁ। ଚିନ୍ତା କର ଯେ କୃଷକ କିପରି ଭୂମିର ମୂଲ୍ୟବାନ ଫଳକୁ ଅପେକ୍ଷା କରେ ଏବଂ ଶୀଘ୍ର ଏବଂ ବିଳମ୍ବିତ ବର୍ଷ ନ ହେବା ପର୍ଯ୍ୟନ୍ତ ସେ ଧୈର୍ଯ୍ୟବାନ ରହେ। ଆପଣ ମଧ୍ୟ ଧୈର୍ଯ୍ୟବାନ ହୁଅନ୍ତୁ ଏବଂ ହୃଦୟକୁ ଦୃଢ଼ କରନ୍ତୁ, କାରଣ ପ୍ରଭୁଙ୍କ ପ୍ରତ୍ୟାବର୍ତ୍ତନ ନିକଟବର୍ତ୍ତୀ। ଭାଇ ଓ ଭଉଣୀମାନେ ପରସ୍ପର ବିରୁଦ୍ଧରେ ଅଭିଯୋଗ କର ନାହିଁ, ଯେପରି ତୁମର ବିଘ୍ନର ହେବ ନାହିଁ। ଦେଖ, ବିଚାରପତି ଫାଟକ ସମ୍ମୁଖରେ ଠିଆ ହୋଇଛନ୍ତି। ଭାଇ ଓ ଭଉଣୀମାନେ ଦୁଃଖ ଓ ଧୈର୍ଯ୍ୟର ଉଦାହରଣ ସ୍ୱରୂପ ହେଉଛନ୍ତି ଭବିଷ୍ୟତ ବକ୍ତାମାନେ, ଯେପରି ଭବିଷ୍ୟତ ବକ୍ତାମାନଙ୍କୁ ପ୍ରଭୁଙ୍କ ନାମରେ କଥାବାର୍ତ୍ତା କର। ଚିନ୍ତା କର, ଯେଉଁମାନେ ସହିଛନ୍ତି ସେମାନଙ୍କୁ ଆଶୀର୍ବାଦ ଭାବରେ ଗ୍ରହଣ କରୁ। ତୁମେ ଆୟୁବର ଧୈର୍ଯ୍ୟ ବିଷୟରେ ଶୁଣିଛ ଏବଂ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଦେଖିଛ। ପ୍ରଭୁ ଦୟା ଏବଂ ଦୟାରେ ପରିପୂର୍ଣ୍ଣ। ସର୍ବୋପରି ମୋର ଭାଇ ଓ ଭଉଣୀ, ସ୍ୱର୍ଗ କିମ୍ବା ପୃଥିବୀ କିମ୍ବା ଅନ୍ୟ କୌଣସି ଶପଥ ଦ୍ୱାରା ଶପଥ କର ନାହିଁ। ପିତର 4:12-13 ପିତର କହନ୍ତି, ପ୍ରଥମ ପିତରେ କହନ୍ତି, ହେ ପ୍ରିୟମାନେ, ତୁମମାନଙ୍କ ପରୀକ୍ଷା ନିମନ୍ତେ ଯେଉଁ ଦୁଃଖ ଭୋଗରୁ ଅଗ୍ନି ଉପସ୍ଥିତ ହୋଇଛି ତାହା ଅଭୂତ ଘଟଣା ବୋଲି ମନେ କରି ଆଶ୍ଚର୍ଯ୍ୟ ଜ୍ଞାନ କର ନାହିଁ। ବରଂ ଯେଉଁ ପରିମାଣରେ ପୃଷ୍ଠଙ୍କ ଦୁଃଖଭୋଗର ସୌଭାଗ୍ୟ ହେଉଛ, ସେହି ପରିମାଣରେ ଆନନ୍ଦ କର, ଯେପରି ତାହାଙ୍କ ମହିମା ପ୍ରକାଶିତ ହେବା ସମୟରେ ମଧ୍ୟ ତୁମେମାନେ ମହାନରେ ଆନନ୍ଦିତ ହେବ। କେବଳ ପିତା ଆମର ବିଶ୍ୱାସକୁ ପରୀକ୍ଷା କରନ୍ତି ବନ୍ଧୁ, କେବଳ ଆମ ବିଶ୍ୱାସ କେଉଁଠାରେ ଅଛି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏବଂ ଆମ ଜୀବନର ସମୟ ବିଷୟରେ ଆମକୁ ଜଣାଇବା ପାଇଁ, ଯେପରି ମୁଁ ଆରମ୍ଭରେ କହିଥିଲି, ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଆବଶ୍ୟକତା ପ୍ରକାଶ କରିବା ପାଇଁ ହୋଇପାରେ। ଆମ ଜୀବନର ବା କେବଳ କହିବାକୁ, ଯେତେବେଳେ ତୁମେ କଥା କହିବାକୁ ଚାହଁ ମୁଁ ଏଠାରେ ଅଛି। ତେଣୁ ଯେତେବେଳେ ଏହା ଘଟେ ଆମେ ଆଶ୍ଚର୍ଯ୍ୟ ହେବା ଉଚିତ ନୁହେଁ। ପିତର ଆମକୁ ପଦ 12 ଦେଖାଇଛନ୍ତି ଏବଂ ସେଠାରେ ପୁନର୍ବାର ଧୈର୍ଯ୍ୟର ପଦ 13 ଅଛି। ଆମେ ଖ୍ରୀଷ୍ଟିଆନ ଭାବରେ ଯେତେବେଳେ ଈଶ୍ୱରଙ୍କ କିଛି କ୍ଷେତ୍ର ପ୍ରସଙ୍ଗ କିମ୍ବା ସେହି ବିଷୟ ପାଇଁ କୌଣସି ଜିନିଷ ସହିତ କାରବାର କରନ୍ତି, ଆମ ଜୀବନରେ ଠିକ୍ ସେ ବିଷୟରେ ଚିନ୍ତା କରିବାକୁ କିଛି ନାହିଁ। ସେ ପ୍ରତ୍ୟେକଙ୍କୁ ଏବଂ ତାଙ୍କର ସମସ୍ତ ପିଲାଙ୍କୁ କେତେ ଭଲ ପାଆନ୍ତି ତାହା ଦର୍ଶାଉଛନ୍ତି। ଆମେ ସମସ୍ତେ ଜାଣିବା ଉଚିତ ସେ ଆମକୁ ଭଲ ଉତ୍ତେଜିତ କରିବାକୁ ଚାହୁଁନାହାନ୍ତି। ତାହେଲେ ପ୍ରିୟ ଶ୍ରୋତା, ଚାଲନ୍ତୁ ସେହି ଯୀଶୁଖ୍ରୀଷ୍ଟ, ଯିଏକି ଆମ୍ଭମାନଙ୍କ ପାଇଁ ଆପଣା ଜୀବନ ଦାନ ଦେଲେ, ଯେପରି ଆମ୍ଭମାନଙ୍କ ପାଇଁ ସେ ତାଡ଼ନା ଭୋଗ କଲେ, ତାହାଙ୍କ ତାଡ଼ନା ଦ୍ୱାରା, ତାହାଙ୍କ ମୃତ୍ୟୁ ଦ୍ୱାରା ଯେପରି ଆମେ ଅନନ୍ତ ଜୀବନ ପ୍ରାପ୍ତ ପାଇପାରିବା। ଏଥିଯୋଗୁଁ ପ୍ରିୟ ଶ୍ରୋତା, ତାହାଙ୍କ ନାମକୁ ଗ୍ରହଣ କରି ତାହାଙ୍କଠାରେ ବିଶ୍ୱାସ କରି ଚାଲନ୍ତୁ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତଙ୍କ ଦ୍ୱାରା ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ରହିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର କରି ଧୋଇଦିଅ। ବିଶେଷ ରୂପରେ ବର୍ତ୍ତମାନ ଯେଉଁ କରୋନା ମହାମାରୀ ସାରା ପୃଥିବୀକୁ ଆପଣା ପ୍ରଭାବରେ ରଖିଅଛି, ସେହି ପ୍ରଭାବରୁ ଆମମାନଙ୍କୁ ଦୂରେଇ ରଖ। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ପ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁମୟ ନାମରେ ଏହି ଛୋଟ ଭିକ୍ଷା ମଙ୍ଗୁଅଛି, ତୁମେ ଗ୍ରହଣ କର। ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুথিব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর, এসডিএ মিশন কম্পাউন্ড, সাি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যান্তু, আউ টাইপ করন্তু দ্য ভয়েস অফ হোপ, আউ ডাউনলোড করন্তু। ঈশ্বর আপনাকে আশীর্বাদ করন্তু। ধন্যবাদ।